आकाशवाणी। ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତ ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ସାଇପ୍ରସ୍ ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ, କହିଲେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଗସ୍ତର ଉଦ୍ଦେଶ୍ୟ। ଉତ୍ତରାଖଣ୍ଡ ଖାର୍କ ପାର୍ବତ୍ୟାଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ, ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଗଲା 12 ମୃତଦେହ, ଇରାନ ଓ ଇସ୍ରାଏଲ ମଧ୍ୟରେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି ଆକ୍ରମଣ ଓ ପ୍ରତିଆକ୍ରମଣ, ଏବଂ ବିଶ୍ୱ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ସ୍କୋପେଜ୍ 2025ର ପୁରୁଷ ଡବଲ୍ସ ଫାଇନାଲ୍ରେ ପହଞ୍ଚିଲେ ଭାରତୀୟ ଯୋଡ଼ି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାଇପ୍ରସ୍, କାନାଡ଼ା ଏବଂ କ୍ରୋଏସିଆକୁ ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତ ସୀମାପାର ସନ୍ତାସବାଦ ବିରୁଦ୍ଧରେ ଭାରତକୁ ଦୃଢ଼ ସମର୍ଥନ ଏବଂ ବିଶ୍ୱ ସମୁଦାୟକୁ ଏକଜୁଟ୍ କରିବା ପାଇଁ ସହଯୋଗ କରିଥିବା ଦେଶମାନଙ୍କୁ ଧନ୍ୟବାଦ ଦେବା ପାଇଁ ଉଦ୍ଦିଷ୍ଟ। ଆଜି ସକାଳେ ସାଇପ୍ରସ୍ ଅଭିମୁଖେ ଯାତ୍ରା କରିବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଗସ୍ତ ବାଣିଜ୍ୟ, ନିବେଶ, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ସମ୍ପର୍କକୁ ବିସ୍ତାର କରିବା ସହ ଉଭୟ ଦେଶର ଲୋକଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ସାଇପ୍ରସ୍ ହେଉଛି ଭୂମଧ୍ୟ ସାଗରୀୟ କ୍ଷେତ୍ର ଏବଂ ୟୁରୋପୀୟ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ପ୍ରଧାନମନ୍ତ୍ରୀ କହିଛନ୍ତି କାନାଡ଼ାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ ଓ ବିଶ୍ୱର ଦକ୍ଷିଣାଞ୍ଚଳର ପ୍ରାଥମିକତା ଉପରେ ମତ ବିନିମୟ ପାଇଁ ସୁଯୋଗ ପ୍ରଦାନ କରିବ। ଭାରତ ଏବଂ କ୍ରୋଏସିଆ ମଧ୍ୟରେ ଶହଶହ ବର୍ଷର ପୁରୁଣ ଓ ଘନିଷ୍ଠ ସାଂସ୍କୃତିକ ସମ୍ପର୍କ ରହିଛି। କ୍ରୋଏସିଆକୁ ତାଙ୍କର ଗସ୍ତ ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ନୂତନ ରାସ୍ତା ଖୋଲିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡା ୱିଲ୍ଡସ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଆଜି ସାଇପ୍ରସ୍ ଯାଉଛନ୍ତି। 2 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ସାଇପ୍ରସ୍କୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ। ନିକୋସିଆରେ ଥିବା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ସେ ଲିମାସୋଲ୍ରେ ବିଶିଷ୍ଟ ବ୍ୟବସାୟିକ ନେତୃତ୍ୱଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ସହ ଭୂମଧ୍ୟ ସାଗରୀୟ ଅଞ୍ଚଳ ତଥା ୟୁରୋପୀୟ ସଂଘ ସହିତ ଭାରତର ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଦୁଇ ଦେଶର ସହଭାଗୀ ପ୍ରତିବଦ୍ଧତାକୁ ଦୋହରାଇବ ବୋଲି ଆଶା କରାଯାଉଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତାକାଲି G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡ଼ାର କାନାନାସ୍କିସ୍ ଯାତ୍ରା କରିବେ। ଏହି G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ କ୍ରମାଗତ 6ଷ୍ଠ ଅଂଶଗ୍ରହଣ ହେବ। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି G7 ରାଷ୍ଟ୍ରର ନେତାମାନଙ୍କ ସମେତ ଅନ୍ୟ ଆମନ୍ତ୍ରିତ ଦେଶ ତଥା ଆନ୍ତର୍ଜାତିକ ସଂଗଠନର ମୁଖ୍ୟମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ବିଶେଷକରି ଶକ୍ତି, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, କୃତ୍ରିମ ବୁଦ୍ଧିମତା, ଶକ୍ତି ସମିଶ୍ରଣ ଏବଂ କ୍ୱାଣ୍ଟମ୍ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା 18 ତାରିଖରେ କ୍ରୋଏସିଆକୁ ସରକାରୀ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ତାଙ୍କ କ୍ରୋଏସିଆ ପ୍ରତିପକ୍ଷ ଆଣ୍ଡ୍ରେଜ୍ ପ୍ଲେନ୍କୋଭିସ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କ୍ରୋଏସିଆ ରାଷ୍ଟ୍ରପତି ଜୋରାନ୍ ମିଲୋନାଭିକ୍ସଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଉତ୍ତରାଖଣ୍ଡର କେଦାରନାଥ ନିକଟ ଗୌରୀକୁଣ୍ଡ ଖାର୍କ ପାର୍ବତ୍ୟାଞ୍ଚଳରେ ଆଜି ସକାଳେ ହେଲିକପ୍ଟର ଦୁର୍ଘଟଣାରେ 6 ଜଣ ତୀର୍ଥଯାତ୍ରୀ ଓ ଜଣେ ପାଇଲଟ୍ଙ୍କ ସମେତ 7 ଜଣଙ୍କର ମୃତ୍ୟୁ ଘଟିଛି। ହେଲିକପ୍ଟରଟି କେଦାରନାଥରୁ ତୀର୍ଥଯାତ୍ରୀଙ୍କୁ ନେଇ ଗୁପ୍ତକାଶୀ ଯାଉଥିଲା। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ। ଘଟଣାସ୍ଥଳରୁ ମୃତ ଶରୀରଗୁଡ଼ିକୁ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ବେସାମରିକ ବିମାନ ଉଡ଼ାଣ ମହାନିର୍ଦ୍ଦେଶାଳୟ DGCA ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଧାମୀ କହିଛନ୍ତି।
बैठक में निर्देश दिए हैं कि एक सख्त SOP बनाई जाए, जो हमारे DGCA के मानक हैं उनके मानकों के साथ किसी भी प्रकार का कोई भी ढिलाई न बरती जाए और उच्च हिमालयी क्षेत्रों में चलने वाले पायलटों को उसका अनुभव हो, ये एविएशन कंपनियां भी सुनिश्चित करें। एक कंट्रोल एंड कमांड सेंटर यहां पर स्थापित किया जाए और जो इस घटना में दोषी हैं उनको तत्काल उनके खिलाफ सख्त कार्रवाई की जाए और आज और कल हेली सेवा नहीं चलेंगी। जब तक यात्रियों की सुरक्षा सुनिश्चित नहीं हो जाती है तब तक ये सेवाएं बंद रहेंगी, क्योंकि हमारे लिए एक भी यात्री की सुरक्षा सर्वोच्च प्राथमिकता है।
ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରାହୁଲ ଚୌବେ କହିଛନ୍ତି ପ୍ରତିକୂଳ ପାଗ ଯୋଗୁଁ ହେଲିକପ୍ଟରଟି ଏକ ଗଛରେ ବାଡ଼ି ହୋଇଯିବାରୁ ଏହି ଦୁର୍ଘଟଣା ଘଟିଛି। ଅହମ୍ମଦାବାଦ ବିମାନ ଦୁର୍ଘଟଣାର 31 ଜଣ ମୃତକଙ୍କ ଡିଏନ୍ଏ ନମୁନା ମେଳ କରାଯାଇଛି। ଏପର୍ଯ୍ୟନ୍ତ ମୋଟ 12 ଜଣଙ୍କ ମୃତଦେହ ସମ୍ପୃକ୍ତ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲର ଅତିରିକ୍ତ ଅଧୀକ୍ଷକ ଡାକ୍ତର ରଜନୀଶ ପଟେଲ କହିଛନ୍ତି, ଯେଉଁମାନଙ୍କର ଡିଏନ୍ଏ ନମୁନା ମେଳ ହୋଇଛି ସେମାନଙ୍କ ମୃତଦେହକୁ ସମ୍ମାନର ସହିତ ହସ୍ତାନ୍ତର କରାଯାଉଛି। ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ଏହି ଦଳରେ ଜଣେ ବରିଷ୍ଠ ଅଧିକାରୀ, ଜଣେ ପୁଲିସ କର୍ମଚାରୀ ଏବଂ ଜଣେ ବୃତ୍ତିଗତ ପରାମର୍ଶଦାତା ଅଛନ୍ତି।
जितने भी हमारे पास बॉडीज आए थे उनमें से 31 बॉडीज का डीएनए मैचिंग हो गया है। 31 मैच बॉडी में से 12 लोग अपने शव लेके चले गए हैं। ये जो थे वो विविध एरिया में से आए थे, जैसे कि उदयपुर, बड़ोड़ा, खेड़ा, विसनगर, अहमदाबाद और बोटाद।
डॉक्टर रजनीश पटेल कहते, गुजरात के पूर्वतन मुख्यमंत्री स्वर्गत विजय रूपानी मृतदेह चिन्हट प्रक्रिया जारी रही। आकाशवाणी ଉତ୍ତରପ୍ରଦେଶର କୁଶିନଗରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏକ ରକେଟ୍ ଉତ୍କ୍ଷେପଣ ପରୀକ୍ଷଣ ସଫଳତାର ସହ କରିଛି। ରାଜ୍ୟ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ପ୍ରଥମଥର ଲାଗି ଏକ ରକେଟ୍ ମାଧ୍ୟମରେ ଛୋଟ ଉପଗ୍ରହ ମହାକାଶକୁ ଉତ୍କ୍ଷେପଣ କରାଯାଇଛି। ଏ ସମ୍ପର୍କରେ ଇସ୍ରୋ ବୈଜ୍ଞାନିକ ଅଭିଷେକ ସିଂ ସୂଚନା ଦେଇ କହିଛନ୍ତି, ଏହି ପରୀକ୍ଷଣ ଥ୍ରଷ୍ଟ ଟେକ୍ ଇଣ୍ଡିଆ ଲିମିଟେଡ୍ ସହଯୋଗରେ କରାଯାଇଥିଲା। ରକେଟ୍ ଲଞ୍ଚିଂ ସମୟରେ ମହାକାଶ ଯାନଟି 1.1 କିଲୋମିଟର ଉଚ୍ଚତାକୁ ଉଠିଥିଲା। ପରେ ଏକ ଛୋଟ ଉପଗ୍ରହ ଯାନରୁ ବାହାରି ଆସି 5 ମିଟର ତଳକୁ ଖସିବା ମାତ୍ରେ ପାରାସ୍ୟୁଟ୍ ସକ୍ରିୟ ହୋଇଥିଲା ଓ ଉପଗ୍ରହଟି ଭୂମିରେ ଅବତରଣ କରିଥିଲା। 15 କିଲୋଗ୍ରାମ ରକେଟ୍ ମଧ୍ୟ ପାରାସ୍ୟୁଟ୍ ସାହାଯ୍ୟରେ ସୁରକ୍ଷିତ ଅବତରଣ କରିଥିଲା। ଆଜିର ସଫଳ ପରୀକ୍ଷଣ ଆସନ୍ତା ଅକ୍ଟୋବର ଓ ନଭେମ୍ବର ହେବାକୁ ଥିବା ଏକାଧିକ ପରୀକ୍ଷଣକୁ ସୁଗମ କରିବ ବୋଲି ଆଶା କରାଯାଉଛି। ଥ୍ରଷ୍ଟ ଟେକ୍ ଇଣ୍ଡିଆର ନିର୍ଦ୍ଦେଶକ ବିନୋଦ କୁମାର କହିଛନ୍ତି, ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମହାକାଶ ପ୍ରଯୁକ୍ତି ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି କରାଯାଉଛି। ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଆକ୍ରମଣ ପ୍ରତିଆକ୍ରମଣ ଏବେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ଇରାନ୍ ପକ୍ଷରୁ ଆଜି ଆକ୍ରମଣରେ ଇସ୍ରାଏଲ୍ରେ ଅତି କମ୍ରେ 10 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଇସ୍ରାଏଲ୍ ଆକ୍ରମଣରେ ତେହରାନ୍ର ଏକ ତୈଳ ଡିପୋ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କ୍ରମାଗତ 3 ଦିନ ସଂଘର୍ଷ ଯୋଗୁଁ ଧନଜୀବନ ହାନି ବୃଦ୍ଧି ପାଉଥିବା ଜଣାପଡ଼ିଛି। ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ଭଗ୍ନାବଶେଷ ମଧ୍ୟରେ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଇରାନ୍ର ଆକ୍ରମଣରେ ଇସ୍ରାଏଲ୍ ସହରର ଆବାସିକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଇରାନ୍ର ଆକ୍ରମଣରେ ଇସ୍ରାଏଲ୍ର ଉପକୂଳବର୍ତ୍ତୀ ସହର ବାଟାୟାମ୍ରେ 6 ଜଣଙ୍କର ମୃତ୍ୟୁ ହେବା ସହ ଉତ୍ତରାଞ୍ଚଳର ତାମ୍ରାରେ ଅନ୍ୟ 4 ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ୍ ଯୁଦ୍ଧ ବିମାନଗୁଡ଼ିକ ଇରାନ୍ର ଶକ୍ତି ଭିତ୍ତିଭୂମି କ୍ଷେତ୍ରକୁ ଲକ୍ଷ୍ୟ ରଖି ଆକ୍ରମଣ କରିଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆଘାର୍ଜୀ କହିଛନ୍ତି, ଇସ୍ରାଏଲ୍ ଆକ୍ରମଣ ବନ୍ଦ ନ ହେବା ଯାଏଁ ପ୍ରତିଆକ୍ରମଣ ଜାରି ରହିବ। ଅନ୍ୟପକ୍ଷରେ ଉଭୟ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା କୂଟନୈତିକ ପ୍ରୟାସକୁ ପ୍ରଭାବିତ କରିଛି। ମସ୍କଟଠାରେ ଆଜି ହେବାକୁ ଥିବା ଆମେରିକା ଓ ଇରାନ୍ ପରମାଣୁ ଆଲୋଚନାର 6ଷ୍ଠ ପର୍ଯ୍ୟାୟ ବାତିଲ ହୋଇଛି। ଓମାନ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ପ୍ରଦାନ କରାଯାଇଛି। କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ଭାରତର ପବନ ଶକ୍ତି କ୍ଷମତା ଗତବର୍ଷର 46.42 ଗିଗାୱାଟ୍ ତୁଳନାରେ 10.5% ବୃଦ୍ଧି ପାଇ 51.5 ଗିଗାୱାଟ୍ ହୋଇଛି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି, ବୃଦ୍ଧି ପାଉଥିବା କ୍ଷମତା ସହିତ ନବସୃଜନ, ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥାୟୀ ପ୍ରଗତି ଦ୍ୱାରା ଆତ୍ମନିର୍ଭରଶୀଳତା ଆଡ଼କୁ ଅଗ୍ରସର ହେଉଛି ଭାରତ। ବିଶ୍ୱ ପବନ ଦିବସ ଅବସରରେ ଶ୍ରୀ ଯୋଶୀ କହିଛନ୍ତି, ଭାରତର ନବୀକରଣୀୟ ଶକ୍ତି କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ହାସଲ ହୋଇଛି। ସୌରଶକ୍ତିରୁ ପବନ ଶକ୍ତି ପର୍ଯ୍ୟନ୍ତ ଦେଶ ଏକ ଉଜ୍ଜଳ ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି। ସେ କହିଛନ୍ତି, ମୋଟ ନବୀକରଣୀୟ ଶକ୍ତି କ୍ଷମତା ଗତ ମାସରେ 17.13% ବୃଦ୍ଧି ପାଇ 226.74 ଗିଗାୱାଟ୍ରେ ପହଞ୍ଚିଛି। ଗତବର୍ଷ ଏହି ସମୟରେ ଶକ୍ତି କ୍ଷମତା 93.58 ଗିଗାୱାଟ୍ ଥିଲା। ମନ୍ତ୍ରୀ କହିଛନ୍ତି, ସୌରଶକ୍ତି ଭାରତର ନବୀକରଣୀୟ ଶକ୍ତି ଉତ୍ସର ନୂତନ ପ୍ରେରଣାଦାୟକ ଶକ୍ତି ଭାବରେ ଉଭା ହୋଇଛି। ଭାରତ ଏବେ 25 ଗିଗାୱାଟ୍ ସୋଲାର ସେଲ୍ ଉତ୍ପାଦନ ଏବଂ 2 ଗିଗାୱାଟ୍ର ୱେଫର୍ ଉତ୍ପାଦନ ସହିତ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିଛି। ଉତ୍ତର ମାସିଡୋନିଆରେ ଅନୁଷ୍ଠିତ ବିଶ୍ୱ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ସ୍କୋପେଜ୍ 2025ର ପୁରୁଷ ଡବଲ୍ସ ଫାଇନାଲ୍କୁ ଭାରତର ମାନବ ଠାକୁର ଏବଂ ମାନୁଷ ସା ଉନ୍ନୀତ ହୋଇଛନ୍ତି। ସେମିଫାଇନାଲ୍ରେ ସେମାନେ ଦକ୍ଷିଣ କୋରିଆର ଯୋଡ଼ିକୁ ହରାଇ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତ ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ସାଇପ୍ରସ୍ ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ। ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି ଆକ୍ରମଣ ଓ ପ୍ରତିଆକ୍ରମଣ। ବିଶ୍ୱ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ସ୍କୋପେଜ୍ 2025ର ପୁରୁଷ ଡବଲ୍ସ ଫାଇନାଲ୍ରେ ପହଞ୍ଚିଲେ ଭାରତୀୟ ଯୋଡ଼ି। ସମ୍ବାଦ ଶେଷ ହେଲା।